ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଆଜ ଆଷାଢ଼ ମାସର ଉଜ୍ଜଲ ପୋଖର ଦଶମୀ ତିଥି ବାହୁଡ଼ା ରଥଯାତ୍ରା ହେବା। ମହାପ୍ରଭୁ ଶ୍ରୀମନ୍ଦିରକେ ବାହାରବେ। ଏଥିଲାଗି ପୁରୀ ଶରଧାବାଲିନ ତାଳଧ୍ୱଜ ଦର୍ପଦଳନ ଆର୍ ନନ୍ଦୀଘୋଷ ରଥ ତୟାର ହେଇଛେ। ଦିନର 12 ବଜେ ଆଡ଼ପ ମଣ୍ଡପନୁ ବିଗ୍ରହଙ୍କର ପହଣ୍ଡି ଆର୍ ଉପରବେଲା 4 ବଜେ ରଥଘେଚା ମୂଲ ହେବା। ବାଟେ ମାଉସୀମାଙ୍କର ହାତୁ ମହାପୁରୁ ପୋଡ଼ପିଠା ଗ୍ରହଣ କରବେ। ରାଜନର ସାମ୍ନାନୁ ଲକ୍ଷ୍ମୀ ନାରାୟଣ ଭେଟ ହେବା। ପବିତ୍ରା ବହଡ଼ଯାତ୍ରାର ଉଲ୍ଗୁନେ ମହାପ୍ରଭୁଙ୍କର ବିଶେଷ ନୀତି ଲାଗି ସମିଆ ଧାରି ଯାଇଛେ। ଏଥିଲାଗି ଗଲାରାତିନୁ ଶ୍ରୀମନ୍ଦିରନ ନୀତିକାନ୍ତି ମୂଲ ହେଇଛେ। ଗଲାକାଲ ଉପରବେଲା 5 ବଜେ ତକ ଆଡ଼ପ ମଣ୍ଡପନ ମହାପ୍ରଭୁଙ୍କର ସନ୍ଧ୍ୟା ଦର୍ଶନ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ନିର୍ଦ୍ଦେଶ ଅନୁସାରେ ନୀଳାଦ୍ରି ବିଜେ ସର୍ବାର ତକ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆର୍ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପୁରୀନୁ ରହିବେ। ସେମାନେ ନୀଳାଦ୍ରି ବିଜେ ସର୍ବାର ତକ ଶ୍ରୀଗୁଣ୍ଡିଚା ଯାତ୍ରାର ସବୁ ରୀତିନୀତି ଯେନ୍ତା ଠିକ୍ଠାକ୍ ଆର୍ ଶୃଙ୍ଖଳିତ ହୋଇପାରବା ଆର୍ ଭକ୍ତମାନେ କେହିନି ପ୍ରକାର ଅସୁବିଧା ଥିର ନାଇଁ ପଡ଼ନ୍ ହେଟା ନିଶ୍ଚିତ କରବେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରକେ 46 ବର୍ଷ ଋତୁରୁ ଗଲାକାଲ ଫେର୍ ଘାଏ ଖୋଲାଯାଇଛି। ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ଜରିଏ ଏ ସୂଚନା ଦେବାର ସଙ୍ଗେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଜ୍ଞାଥି ରତ୍ନଭଣ୍ଡାର ଖୋଲା ବୋଲି କହିଛନ୍। ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କର ସହିତ 11 ଜଣିଆ ଦଳ ରତ୍ନଭଣ୍ଡାର ଖୋଲବାର ସମିଆଥି ଉପସ୍ଥିତ ଥିଲେ। ହେଲେ ରତ୍ନମାନଙ୍କର ଗଣତି ମଣତି ନାହିଁ। ବାହାର ରତ୍ନଭଣ୍ଡାରୁ ରତ୍ନମାନଙ୍କୁ ବାହାର କରିକରି ସ୍ୱତନ୍ତ୍ର ଭାବେ କରାଯାଇଥିବା ଷ୍ଟ୍ରଙ୍ଗରୁମ୍ଥି ସିଲ୍ କରିକରି ରଖାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନର 11 ବଜେନୁ ଭୁବନେଶ୍ୱର ୟୁନିଟ୍ 5 ନଥିବାର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠଠାରେ ଲୋକମାନଙ୍କନୁ ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ମିଳିଥିବା ସୂଚନା ଅନୁସାରେ ଅଭିଯୋଗ ଶୁଣାଣି ଲାଗି ସକାଳର 8 ବଜେନୁ ମଧ୍ୟାହ୍ନର 12 ବଜେ ତକ ପଞ୍ଜୀକରଣ ହେବା। ଲୋକେ ହେ ସମିଆଥି ଉପସ୍ଥିତ ରହିକରି ନିଜର ଅଭିଯୋଗ ପଞ୍ଜୀକରଣ କରିକରି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଅଭିଯୋଗ ଜଣାଇପାରିବେ। ପଞ୍ଜୀକରଣ ସମିଆଥି ଲୋକମାନଙ୍କୁ ଗୋଟିଏ ଟୋକନ୍ ଦିଆଯିବା। ସେ ଟୋକନ୍ର କ୍ରମିକ ସଂଖ୍ୟା ଅନୁସାରେ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିକରି ନିଜର ଅଭିଯୋଗ ଜଣାବେ। ଖରିଫ ଫସଲ ଧାନ ବିକିବାରକେ ସୁବିଧା ଦେବାର ଲାଗି ଆଜିଠାନୁ ଚାଷୀମାନଙ୍କୁ ପଞ୍ଜୀକରଣ ଫର୍ମ ଯୋଗାଇ ଦେବାରକେ ଖାଦ୍ୟ ଆଉ ଯୋଗାଣ ବିଭାଗ ତରଫ ନିର୍ଦ୍ଦେଶ ଦିଆଯାଇଛି। ଏହି ମାସର ଶେଷ ତକ ଚାଷୀମାନଙ୍କୁ ଫର୍ମ ଦିଆଯିବା ଆଉ ଆଇବା ମାସ 16 ତାରିଖ ତକ ଚାଷୀମାନେ ଫର୍ମ ଦାଖଲ କରିବାରକେ ଧାରିଜ କରାଯାଇଛି। ଚାଷୀମାନଙ୍କର ପଞ୍ଜୀକରଣ କାମ ଆଇବା ଗୁରୁବାରନୁ ଅଗଷ୍ଟ ମାସର 22 ତାରିଖ ତକ ଚାଲବା। ହେନ୍ତା ଫର୍ମମାନଙ୍କର ଯାଞ୍ଚ ଉତରୁ ଆଇବା ସେପ୍ଟେମ୍ବର ଶେଷ ଆଡ଼କେ ଧାନ ବିକ୍ରି ତାଲିକା ବାହାର କରାଯିବା। ଫି ଦେଶର ଭବିଷ୍ୟତ ଏତାର ଯୁବପିଢ଼ି ଉପରେ ନିର୍ଭର କରସି। ଯୁବବର୍ଗର ଦକ୍ଷତା ଜରିଏ ସେମାନଙ୍କର ପରିବାର, ସମାଜ ଆର୍ ଦେଶର ଉନ୍ନତିତି ସାହାଯ୍ୟ କରସି। ପ୍ରଧାନମନ୍ତ୍ରୀ 2015 ଜୁଲାଇ 15 ତାରିଖ ଦିନ ବିଶ୍ୱ ଯୁବକୌଶଲ ଦିବସ ଉଲ୍ଗୁନେ ଦକ୍ଷତା ବିକାଶ ଯୋଜନା ମୂଲ କରିଥିଲେ। ଏହି ଯୋଜନାଥି ସରକାରଙ୍କ ତରଫ ଜୁଆନ ପିଲା ଟୁକେଲମାନଙ୍କୁ ଭିନ୍ ଭିନ୍ କ୍ଷେତ୍ରର ମାହାଲିଆ ଔଦ୍ୟୋଗିକ ପ୍ରଶିକ୍ଷଣ ଦିଆଯିବାର ସୁବିଧା ରହିଛି। ଏଥି ଜୁଆନ ପିଲା ଟୁକେଲମାନେ ପ୍ରଶିକ୍ଷିତ ହୋଇକରି ରୋଜଗାରକ୍ଷମ ହୋଇପାରିବେ। ଏଣୁ ଜଣାଇ ଦିଆଯାଇପାରେ ଯେ ଶ୍ରୀଲଙ୍କାର ପ୍ରସ୍ତାବ ଅନୁସାରେ ଜାତିସଂଘ ମହାସଭାନ 2014 ନଭେମ୍ବର 11 ତାରିଖ ଦିନ ବିଶ୍ୱ ଯୁବକୌଶଲ ଦିବସ ପାଳନ କରିବାର ଲାଗି ସ୍ଥିର କରାଯାଇଥିଲା। ରାଜ୍ୟର ଫି ଡାକ୍ତରଖାନାନୁ ସୁରକ୍ଷିତ ଅଗ୍ନି ନିରାପତ୍ତା ବାବଦେ କଡ଼ାକଡ଼ି ଯାଞ୍ଚ କରାଯିବା। ଏଥିଲାଗି ରାଜ୍ୟ ସରକାରଙ୍କ ତରଫ ସ୍ୱାସ୍ଥ୍ୟ, ଗୃହ ଆଉ ବିଦ୍ୟୁତ୍ ବିଭାଗର ଅଧିକାରୀମାନଙ୍କୁ ନେଇକରି ଟାସ୍କଫୋର୍ସ ଗଠନ କରାଯାଇଛି। ଏହି ଟାସ୍କଫୋର୍ସ ଫି ହସ୍ପିଟାଲନ ନିଆର ମୁକାବିଲା ଲାଗିଥିବାର ବ୍ୟବସ୍ଥା ବାବଦେ ଯାଞ୍ଚ କରିବେ। ହେନ୍ତା ଘରୋଇ ଡାକ୍ତରଖାନାମାନଙ୍କେ ଅଗ୍ନି ଲେଭାବାର ବ୍ୟବସ୍ଥା ବାବଦେ ଏସ୍ଓପି ତିଆରି କରାଯିବା। ଓଡ଼ିଶା ସରକାର ଆଉ ସ୍କିଲ୍ ଇନ୍ ଓଡ଼ିଶା ତରଫ ଆଜି 4ଟା ଯୋଜନାର ଲୋକାର୍ପଣ କରାଯିବା। ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷା ବିଭାଗ ତରଫ ଦକ୍ଷ ଓଡ଼ିଶା, ବିକଶିତ ଓଡ଼ିଶା ଲାଗି ଏହି କାର୍ଯ୍ୟକ୍ରମ ହାତକେ ନିଆଯାଇଛି। ଲୋକାର୍ପଣ କାର୍ଯ୍ୟକ୍ରମଥି ଆତିଥେୟତା ପ୍ରଶିକ୍ଷଣ ଲାଗି ପହେଲା କୌଶଲ ଭବନ, ମୁଖ୍ୟମନ୍ତ୍ରୀ ଆସ୍ପାୟାର ଯୋଜନା, ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍ କାର୍ଯ୍ୟକ୍ରମ, ନୂଆ ଓଡ଼ିଶା ଦକ୍ଷତା କେନ୍ଦ୍ର ଆର୍ କୌଶଲ ରଥ ରହିଛି। ପଶ୍ଚିମବଙ୍ଗ ଗଙ୍ଗାନଦୀ ଇଲାକା ଆର୍ ଓଡ଼ିଶା ଆର୍ ଝାଡ଼ଖଣ୍ଡ ଗଲାକାଲ ଗୋଟେ ଘୂର୍ଣ୍ଣିବଳ ବନିଛେ। ଇତାର ବୋଲେ ଦକ୍ଷିଣ ଆର୍ ଉତ୍ତର ଓଡ଼ିଶାର କେତେଟା ଜାଗାନ ଜବର ବର୍ଷା ହେବା ବୋଲି ପାଣିପାଗ ବିଭାଗ ତରଫ ଆକ୍ତୁରା ଅନୁମାନ କରାଯାଇଛି। କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଆର୍ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କେ ବର୍ଷା ହେବା। ହେନ୍ତା ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କର କିଛି ଜାଗାନ ଭଲ ବର୍ଷା ହେବା ବୋଲି ଅନୁମାନ କରାଯାଇଛି। ଆଇବା ବୁଧବାର ଆର୍ ଗୁରୁବାର ଦିନ ଦକ୍ଷିଣ ଓଡ଼ିଶାର ବଡ଼ଭାଗି ଇଲାକାନ ବର୍ଷା ଜାରି ରହିବା। ଗଲାକାଲି ଟିଟିଲାଗଡ଼ନୁ 18 ମିଲିମିଟର, ବଲାଙ୍ଗୀରନୁ 17.5 ମିଲିମିଟର ଆର୍ ବରଗଡ଼ନୁ 12 ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଏଛନିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।